ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଆଇବା ଦିନେ ଓଡ଼ିଶାନ ଭିତ୍ତିଭୂମି ନିର୍ମାଣଥି ଗୋଟିଏ ଆନ୍ଦୋଳନ ହେବାରକେ ଯାଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟବାସୀଙ୍କର ଉଦ୍ଦେଶ୍ୟ ଗଲାକାଲି ଭୁବନେଶ୍ୱରନ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା 3 ନମ୍ବର ଖେପ୍ର ଲୋକାର୍ପିତ କରିକିରି ମୁଖ୍ୟମନ୍ତ୍ରୀ ଇଟା କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜିଲ୍ଲାନ 355 କୋଟି ଟଙ୍କା ଖର୍ଚ୍ଚାଥି 6ଟା ବଡ଼ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଇତାର ସହିତ ରାଜ୍ୟର 20ଟା ଜିଲ୍ଲାନ 28,302 ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଯୋଜନାଥି 22ଟା ଜିଲ୍ଲାନ 101ଟା ଚେକ୍ଡ୍ୟାମ୍ ଭି ଲୋକାର୍ପିତ ହୋଇଛି। ପୁରୀ କୋଣାର୍କ ରାସ୍ତା ରାମଚଣ୍ଡୀ ପାଖେ ପର୍ଯ୍ୟଟନ ବିଭାଗ ତରଫୁ ଆଜିଠାନୁ କୋଣାର୍କ ଇକୋ ରିଟ୍ରିଟ୍ ମୂଲ ହେଉଛେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉପରବେଳା ଇତାର ଉଦ୍ଘାଟନ କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିଲ୍ ଉପସ୍ଥିତ ରହିବେ। ଇକୋ ରିଟ୍ରିଟ୍ଥି ଇଥର 70ଟା ତମ୍ବୁଘର ବନାଯାଇଛି। ଆଇବାକାଲିଠାନୁ ପର୍ଯ୍ୟଟକମାନେ ବୁକ୍ କରିଥିବାର ଘରମାନଙ୍କେ ରହିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି କଟକ ସ୍ପେଶାଲ ସର୍କିଟ୍ ହାଉସ୍ର ନୂଆ ଆନେକ୍ସ କୋଠା ସହିତ ତହସିଲ ଅଫିସର ଆଉ ସବ୍ ରେଜିଷ୍ଟ୍ରାର ଅଫିସର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଏ ଅଫିସମାନଙ୍କେ ସବୁ ପ୍ରକାର ଆଧୁନିକ ସୁବିଧା ରହିବା, ଇତାର ଜରିଆ ଲୋକର ସମସ୍ୟା ଅଫିସମାନଙ୍କେ ତୁର୍ତ୍ତି ସମାଧାନ ହୋଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଚାକିରି ନିୟମିତ ହେବାର ଲାଗି ଶିକ୍ଷକମାନଙ୍କର ଓଟିଇଟି ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ। ଓଟିଇଟି ପରୀକ୍ଷା ଆର୍ଥିକ ଲାଭ ଲାଗି ଦରକାର ହେ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍। ଗଣଶିକ୍ଷକ ଭାବେ କାମ କରୁଥିବାର ଜଣେ ଶିକ୍ଷୟତ୍ରୀଙ୍କର ଆବେଦନର ଶୁଣାଣି କରିକରି ହାଇକୋର୍ଟ ଏ ରାୟ ଦେଇଛନ୍। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ଓସିଏସ୍ର ମୁଖ୍ୟ ପରୀକ୍ଷା ଆଇବା ଜାନୁଆରୀ 31 ତାରିଖରୁ ମୂଲ ହେବା। ପରୀକ୍ଷା ଫେବୃଆରୀ 10 ତାରିଖ ତକ୍ ଚାଲବା। ଇଥର 2,405 ଜଣ ପ୍ରାର୍ଥୀ ପରୀକ୍ଷା ଦେବେ। ସକାଳ 9 ବଜେନୁ ମଧ୍ୟାହ୍ନର 12 ବଜେ ତକ୍ ପହେଲା ପରୀକ୍ଷା ଆଉ ମଧ୍ୟାହ୍ନର 2 ବଜେନୁ ଉପରବେଲା 5 ବଜେ ତକ୍ 2 ନମ୍ବର ପରୀକ୍ଷା ହେବା। ପରୀକ୍ଷାର 7 ଦିନ ଆଗରୁ ଓପିଏସ୍ସି ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରବା। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ସମ୍ବଲପୁର ଲୋକ ମହୋତ୍ସବ 2026ର ପହିଲା ପ୍ରସ୍ତୁତି ବୈଠକ ଗଲାକାଲି ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କର ଅଧ୍ୟକ୍ଷତା ହୋଇଥିବା ବୈଠକଟି ମହୋତ୍ସବ ପରିଚାଳନା କମିଟିର ଆବାହକ ଆଉ ସହ ଆବାହକମାନେ ଯୋଗ ଦେଇଥିଲେ। ମହୋତ୍ସବକେ ଭଲ ଭାବେ ପରିଚାଳନା କରିବାର ସହିତ ସାଂସ୍କୃତିକ ଦଳ ଚୂଡ଼ାନ୍ତ କରିବାର ଉପରେ ଜିଲ୍ଲାପାଳ ଜୋର ଦେଇଥିଲେ। ସୂଚନା ଅନୁସାରେ 28 ନମ୍ବର ସମ୍ବଲପୁର ଲୋକ ମହୋତ୍ସବ ଜାନୁଆରୀ 4ରୁ 8 ତାରିଖ ତକ୍ ସହରର ପିଏସ୍ଡି ପଡ଼ିଆ ନ ହେବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସ୍ସି ଆଉ ହସ୍ତତନ୍ତ ବିଭାଗ ତରଫୁ 2 ମାସିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ମୂଳ ହୋଇଛି। ଏନ୍ଏସ୍ସି ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଲିମ ନେଇକରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ଗଲାକାଲି ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଅତିଥିମାନେ କହିଛନ୍। ସୁବର୍ଣ୍ଣପୁର ଜିଲ୍ଲା ଗୋପାଳଜୀ ମନ୍ଦିରନୁ 42 ବର୍ଷ ଆଗରୁ ଚୋରି ହୋଇଥିବାର ଅଷ୍ଟଧାତୁର 12ଟା ମହାପ୍ରଭୁଙ୍କର ପ୍ରତିମୂର୍ତ୍ତି ଆଜି ତାର ଜାଗାକେ ଫେରିଛେ। ଭୁବନେଶ୍ୱର ମାଲଖାନାନୁ ଗଲା ବୁଧବାର ଦିନ କଡ଼ା ସୁରକ୍ଷା ଭିତରେ ମୂର୍ତ୍ତିମାନଙ୍କୁ ସୁବର୍ଣ୍ଣପୁର ଅଣାଯାଇଥିଲା। ମୂର୍ତ୍ତି ଜିଲ୍ଲାକେ ଅଣାଯିବାର ଉତ୍ତରୁ ଜିଲ୍ଲାପାଳ ନୃପରାଜ ସାହୁଙ୍କର ନେତୃତ୍ୱଥି ଅଞ୍ଚଳବାସୀ ସ୍ୱାଗତ କରିଥିଲେ। ଶ୍ରୀ ଗୋପାଳଜୀ ରାଧା ଆଉ 10ଟା ପାର୍ଶ୍ୱ ଦେବାଦେବୀଙ୍କର ଅଷ୍ଟଧାତୁ ମୂର୍ତ୍ତିକେ ଇଛେନକା ଜିଲ୍ଲା କୋଷାଗାରନୁ ସୁରକ୍ଷିତ ଭାବେ ରଖାଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଉପରବେଳା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାତି ହେବା। ବୈଠକଟି ଆଇବା 16 ତାରିଖରୁ ଜାନୁଆରୀ 13 ତାରିଖ ତକ୍। ଶ୍ରୀମନ୍ଦିରନ ହେବାରକି ଥିବାର ପହିଲି ଭୋଗ, 3 ତାରିଖ ହେବାରକି ଥିବାର ଦେବାଭିଷେକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ବାବଦେ ଆଲୋଚନା କରାଯିବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସ୍ସି ତରଫୁ 10 ନମ୍ବର ୱାର୍ଡ଼ର ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଏ ଅବସରରେ 23ଟା ଅଭିଯୋଗ ଆଗତ ହୋଇଥିଲା। ପୌର ଅଧିକାରୀମାନେ ଅଭିଯୋଗମାନଙ୍କର ଶୁଣାଣି କରିକରି 14ଟାର ତୁର୍ତ୍ତି ସମାଧାନ କରିଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ନ ଚାଲିଥିବା ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଓଡ଼ିଶା ମାଷ୍ଟର୍ସ 2025ଥି ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଖେଳାଳିମାନଙ୍କୁ ତହକେଇଥିଲେ। ଗଲାକାଲି ପ୍ରି କ୍ୱାର୍ଟର ରାଉଣ୍ଡଥି ଭିନ୍ ଭିନ୍ ବର୍ଗର 39ଟା ମ୍ୟାଚ୍ ଖେଳାଯାଇଥିଲା। ରାଇଜେ ଜବର ଥଣ୍ଡା ଲାଗି ରହିଛି। 18 ତାରିଖ ତକ୍ ପାଗ ଏନ୍ତା ରହିବା। ସେନ୍ତା 19ରୁ 25 ତାରିଖ ତକ୍ ଭିଲ୍ ରାତିର ତାପମାତ୍ରା ସ୍ୱାଭାବିକନୁ କମ୍ ରହିକରି ଶୀତ ବଢ଼ବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଆଜି ଆଉ ଆଇବା କାଲି ରାତି ଶୀତ ବଢ଼ିପାରେ, ଘନ କୁହୁଡ଼ି ଭିଲ୍ ଦେଖାଦେବା। ସୁନ୍ଦରଗଡ଼, ଝାରସୁଗୁଡ଼ା ଆର୍ ଅନୁଗୁଳନ ଜବର ଶୀତ ଲାଗି ରହିବା ବୋଲି ପାଣିପାଗ ବିଭାଗ ତରଫୁ କୁହାଯାଇଛି। ଏ ବର୍ଷର ପହିଲା କରି ରାତିର ତାପମାତ୍ରା 3 ଡିଗ୍ରୀକେ ଉତ୍ତରିଛେ। ଶିମିଳିଗୁଡ଼ାନ ରାତିର ତାପମାତ୍ରା ସବୁନୁ କମ୍ 3.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।